나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나나 ପଗୁଳ ରାଣୀ ମୁଁ ତ ଚୈତି ରାଜା ଆଲୋ ପଗୁଳ ରାଣୀ ମୁଁ ତ ଚୈତି ରାଜା ଏ ବାହା ଲଗନେ ତୁ ଘରକୁ ଯିବି ବଜେଇ ଲୋଡି ଯେ ବାଜା ରାଣୀ ମୁଁ ତ ଚଇତି ରାଜା ଏ ବାହା ଲଗନେ ତୋ ଘରକୁ ଯିବି ବଜେଇ ଲୋଡି ଯିବା ଯା
ନମସ୍କାର ସର୍ବାଜିନୀ କ୍ରିଏସନ୍ସ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଏବେ ଗୋଟେ ବହୁତ ବଢ଼ିଆ ଗୀତଟେ ରେକର୍ଡିଂ ହେଲା ଏମ୍ ଡି ଷ୍ଟୁଡ଼ିଓରେ। ଆଉ ଗୀତର ପ୍ରଡ୍ୟୁସର୍ ଅଛନ୍ତି ବିଦ୍ୟୁତ ପ୍ରଭା ନାୟକ। ଆଉ ଗୀତରେ ମ୍ୟୁଜିକ୍ ଦେଇଛନ୍ତି ଆଉ ଗୀତକୁ ଲେଖିଛନ୍ତି କୁମୁଦ ଚନ୍ଦ୍ର ରାୟ ସାର। ତ ଗୀତକୁ ବହୁତ ବଢ଼ିଆ ହେଇଛି, ଗୀତକୁ ଶୁଣନ୍ତୁ, ଏନ୍ଜୟ କରନ୍ତୁ ଆଉ ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରନ୍ତୁ।
ନମସ୍କାର, ମୁଁ କଣ୍ଠଶିଳ୍ପୀ ଜ୍ୟୋତିର୍ମୟ ନାୟକ। ଆଜି ଏମ୍ ଟି ଷ୍ଟୁଡ଼ିଓରେ ଗୋଟେ ସର୍ବାଜନୀ କ୍ରିଏସନ୍ସ ୟୁଟ୍ୟୁବ୍ ଚ୍ୟାନେଲ୍ ପାଇଁ ବହୁତ ହି ସୁନ୍ଦର ରୋମାଣ୍ଟିକ୍ ଗୀତଟିଏ ଡବ୍ ହେଲା, ଯାହାକୁ ମୁଁ ଗାଇଛି ମୋ କୋ ସିଙ୍ଗର ମଣ୍ଟୁ ଭାଇଙ୍କ ସହିତ। ଆଣ୍ଡ ଏ ଗୀତଟିକୁ ପ୍ରଡ୍ୟୁସ୍ କରିଛନ୍ତି ବିଦ୍ୟୁତ ପ୍ରଭା ନାୟକ ଫ୍ୟାମ୍। ମ୍ୟୁଜିକ୍ରେ ଡିରେକ୍ସନ୍ ଏବଂ ଲିରିକ୍ସରେ ସଜେଇଛନ୍ତି କୁମୁଦ ଚନ୍ଦ୍ର ରାୟ ସାର୍। ଆଶା କରିବି କି ଆପଣମାନଙ୍କୁ ଏ ଗୀତଟି ବହୁତ ଭଲ ଲାଗିବ। ପ୍ଲିଜ୍ ଲାଇକ୍, ସେୟାର୍ ଆଣ୍ଡ ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରିବା ଭୁଲିବେନି। ନମସ୍କାର।